ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ରାଜ୍ୟରେ 15,000 ଓ ଆଗାମୀ 3 ବର୍ଷ ମଧ୍ୟରେ 45,000 ଶିକ୍ଷକଙ୍କୁ ସରକାର ଦେବେ ନିଯୁକ୍ତି। ଏକବିଂଶ ଶତାବ୍ଦୀରେ ଜ୍ଞାନଭିତ୍ତିକ ବୈଷୟିକ ଅର୍ଥନୀତିର ନେତୃତ୍ୱ ନେବ ଭାରତ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିକଶିତ ଭାରତ ବିଲ୍ଡାଥନ୍ 2025କୁ କଲେ ଉଦ୍ଘାଟନ। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ ରାଜ୍ୟରୁ ଆଜିଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ। ଜାତୀୟ ଶିକ୍ଷାନୀତି 2020ର ଠିକ୍ ଅନୁପାଳନ କରାଯାଇ ଚଳିତ ବର୍ଷ ରାଜ୍ୟରେ 15,000 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ କ୍ୟାମ୍ପସ୍ ପରିସରରେ ଜାତୀୟ ଶିକ୍ଷାନୀତି 2020 ସମ୍ପର୍କରେ ଭାରତ ଜ୍ଞାନ ପରମ୍ପରା ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ନୂଆ ସରକାରରେ ଠିକାରେ ଶିକ୍ଷକ ନିଯୁକ୍ତି କରାଯିବ ନାହିଁ, ଆଗାମୀ 3 ବର୍ଷରେ 45,000 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବୈଠକରେ ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷାନୀତି 2020ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଭାରତୀୟ ଜ୍ଞାନ ପରମ୍ପରାର ଆବଶ୍ୟକତା ଉପରେ ମଧ୍ୟ ମତ ଉପସ୍ଥାପନ କରିଛନ୍ତି।
ଜ୍ଞାନ ହେଉଛି ଅନନ୍ତ ଏବଂ ଚିରନ୍ତନ। ଭାରତୀୟ ପରମ୍ପରାରେ ଜ୍ଞାନକୁ ଗଙ୍ଗା ସହିତ ତୁଳନା କରାଯାଇଥାଏ, କାରଣ ଗଙ୍ଗା ହେଉଛି ପବିତ୍ରତା ଓ ମୁକ୍ତିର ପ୍ରତୀକ। ଜ୍ଞାନ ଆମ ଆତ୍ମାର ପବିତ୍ରତା ସୃଷ୍ଟି କରେ ଏବଂ ମଣିଷକୁ ମଣିଷ ପଦବାଚ୍ୟ ଇଏ କରାଇଥାଏ। ଆମର ମସ୍ତିଷ୍କ ବିଶ୍ୱ ବ୍ରହ୍ମାଣ୍ଡର ଦୃଶ୍ୟ ଅଦୃଶ୍ୟ ପ୍ରତ୍ୟେକ କଣିକାରୁ ଯେତେ ଜ୍ଞାନ ସଂଗ୍ରହ କରିପାରିବ ସେତିକି ଜ୍ଞାନ ସଂଗ୍ରହ କରିବା ଆମ ସମସ୍ତଙ୍କର ଇଏ ହେଉଛି ଆମର ଦାୟିତ୍ୱ।
ମୁଖ୍ୟମନ୍ତ୍ରୀ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ରରେ ହବିଷ୍ୟାଳୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଭାରତ କେବଳ ଉତ୍ପାଦନ ଭିତ୍ତିକ ଅର୍ଥନୀତି ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ହୋଇପାରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିକଶିତ ଭାରତ ବିଲ୍ଡାଥନ୍ 2025କୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନ ଆଧାରିତ ଶତାବ୍ଦୀ। ଭାରତ ଏହି ଜ୍ଞାନଭିତ୍ତିକ ବୈଷୟିକ ଅର୍ଥନୀତିର ନେତୃତ୍ୱ ନେବାକୁ ଯାଉଛି। ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଭାରତକୁ ଏକ ସ୍ୱଷ୍ଟ ଦୃଷ୍ଟିକୋଣ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ଓ ପ୍ରଯୁକ୍ତି ପରିଚାଳିତ ସମାଧାନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଆତ୍ମନିର୍ଭର ଭାରତ ଅର୍ ଇନୋଭେସନ କୁ ଲେକେ ସମୃଦ୍ଧି କୁ ଲେକେ 100 ସାଲ ପହିଲେ ହମ ଲୋଗୋନେ ସ୍ୱରାଜ୍ୟ କି ଲଢାଇ ଲଢି ଥି। ଆଜ ଦେଶ କେ ଲିକ କୋ ସମୃଦ୍ଧ ବନାନେ କେ ଲିଏ ଆଜ ଦାୟିତ୍ୱ ଲେନେ କି ଆବଶ୍ୟକତା ହେ। କୁଲି ବଚ୍ଚୋଁ କେ ଅନ୍ଦର ଉସକି ବାର୍ତ୍ତା କୁ ପହଞ୍ଚାନେ କେ ଲିଏ ୟେ ସାରେ ସଂଗଠନ ମିଲକେ ଅଭି ଜୋ ଆଜ ମୈଁ ଆଜ ଉସକୋ ଦେଖନେ ଆୟା ଥା ଡିପିଏସ୍ ମଥୁରା ରୋଡ କି ସ୍କୁଲ ମେ ବହୁତ ଉତ୍ସାହ କେ ସାଥ ବଚ୍ଚୋନେ ଇସ କାମ ପେ ଜୁଟେ ହେଁ। ଅନେକ ନବାଚାର ୟହାଁ ସୃଜନ ହୋ ରହା ହେ। ଅଭି ତକ ମେରେ ପାସ ଜିତନେ ଜାନକାରୀ ହେ ଲାଖୋଁ କି ସଂଖ୍ୟା ମେ ବିଦ୍ୟାର୍ଥୀ ଭାରତ କି 3 ଲକ୍ଷ ସ୍କୁଲୋ ମେ ସରକାରୀ ସ୍କୁଲୋ ମେ ଗ୍ରାମୀଣ ଇଲାକା ମେ ସହର ମେ ବୈଠ କେ ଇସ ଆଇଡିଏସନ।
ବିଲ୍ଡାଥନରେ ଦେଶର 3 ଲକ୍ଷରୁ ଅଧିକ ସ୍କୁଲ ଓ 25 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ ଆଭାସୀ ମାଧ୍ୟମରେ ଭାଗ ନେଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଅଟଳ ନବସୃଜନ ମିଶନ ଏବଂ ନୀତି ଆୟୋଗର ସହଯୋଗରେ ଆୟୋଜିତ ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମରେ 6ରୁ 12 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନବସୃଜନତା ଏବଂ ସମସ୍ୟା ସମାଧାନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସଶକ୍ତ କରିବାକୁ ବିଦ୍ୟାଳୟ ଓ ଶିକ୍ଷକମାନଙ୍କୁ ଆମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ଭୋକାଲ ଫର ଲୋକାଲ ଏବଂ ସମୃଦ୍ଧ ଭାରତ ଉପରେ ଧ୍ୟାନ କେନ୍ଦ୍ରିତ କରି ନବସୃଜନ ସଂସ୍କୃତିର ସୁଦୃଢ଼ ପାଇଁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିରେ ମୋଟ 47,126 ବୁଲା କୁକୁର ଅଛନ୍ତି ବୋଲି ବିଏମ୍ସି ପକ୍ଷରୁ କରାଯାଇଥିବା କୁକୁର ଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତ ସେପ୍ଟେମ୍ବର 18 ତାରିଖ ମଧ୍ୟରେ 2 ପର୍ଯ୍ୟାୟରେ ବିଏମ୍ସି ଅଞ୍ଚଳରେ ବୁଲା କୁକୁର ଗଣନା କରାଯାଇଥିଲା। 67 ୱାର୍ଡର ସମସ୍ତ ଗଳିକନ୍ଦିରେ 410 ଟିମ୍ ଗଠନ କରାଯାଇ କୁକୁର ଗଣନା କରାଯାଇଥିଲା। ତଥ୍ୟ ଅନୁଯାୟୀ ଭୁବନେଶ୍ୱର ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା 3.62% ରହିଛି, ଯାହାକି ଜାତୀୟ ସ୍ତରୀୟ ସଂଖ୍ୟା ତୁଳନାରେ ଭୁବନେଶ୍ୱରର ବୁଲା କୁକୁର ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଆଜିଠାରୁ 20 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଆସନ୍ତା ମାସ 11 ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବା ସହ 14 ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ବିଜେପି ଓ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ନୂଆପଡ଼ାର 358 ବୁଥ୍ରେ ମତଦାନ ଗ୍ରହଣ କରାଯିବ। 47 ସମ୍ବେଦନଶୀଳ ବୁଥ୍ରେ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ବୋଲି ବିଧାନସଭା ଉପନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ସୌମିଂ ସୋରେନ କହିଛନ୍ତି। ଅବଶିଷ୍ଟ 311 ମତଦାନ କେନ୍ଦ୍ରରେ ସକାଳ 7ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ନେଇ ନିର୍ବାଚନୀ ସଂକ୍ରାନ୍ତ ନୋଟିସ୍ ଜାରି କରାଯାଇଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ମୋଟ 253,624 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଉପନିର୍ବାଚନରେ ଦୁର୍ଗମ ଅଞ୍ଚଳର 5ଟି ସ୍ଥାନରେ 8ଟି ବୁଥ୍ରେ ଭୋଟରଙ୍କ ଯାତାୟତକୁ ସୁଗମ କରିବା ଲାଗି ହେଲିକପ୍ଟର ବ୍ୟବହାର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଉପନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଦ୍ରକର ପ୍ରସିଦ୍ଧ କାଳୀପୂଜା ପାଇଁ ପୂଜା କମିଟି ବୈଠକ ଜିଲ୍ଲା ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କାଳୀପୂଜାକୁ ଚଳିତ ବର୍ଷ ଶୃଙ୍ଖଳିତ ସୁବ୍ୟବସ୍ଥିତ ଓ ଭବ୍ୟ କରିବା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପକୁ 50,000 ଟଙ୍କା ଲେଖାଏଁ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରୁ କାଳୀପୂଜା ଆରମ୍ଭ ହୋଇ 29 ତାରିଖରେ ଭସାଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲା ତଥା ବାହାର ରାଜ୍ୟରୁ ଆସୁଥିବା ଇଟାଭାଟି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ଯୋଗାଇଦେବା ନିମନ୍ତେ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ଶ୍ରମ ବିଭାଗ, ଶିକ୍ଷା ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ପ୍ରୟାସରେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଋତୁକାଳୀନ ଇଟାଭାଟିଗୁଡ଼ିକରେ ଶ୍ରମ ସନ୍ଧାନରେ ପ୍ରତିବର୍ଷ ଗଞ୍ଜାମକୁ ଆସୁଥିବା ଅଣସଂଗଠିତ ଶ୍ରମିକଙ୍କ ପିଲାମାନେ ଏହାଦ୍ୱାରା ସାକ୍ଷର ହୋଇପାରିବେ ଓ ପ୍ରାଥମିକ ଶିକ୍ଷା ସମାପ୍ତ କରିପାରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାନୁଆରୀରୁ ଜୁଲାଇ ଯାଏଁ ଇଟାଭାଟି କାମ କରାଯାଇଥାଏ। ବିଶେଷକରି ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଆଦି ଜିଲ୍ଲା ସହ ଛତିଶଗଡ଼ରୁ ଶତାଧିକ ଇଟାଭାଟି ଶ୍ରମିକ ସେମାନଙ୍କ ପରିବାର ସହ ଗଞ୍ଜାମକୁ ଆସିଥାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ସୂଚନା ଅନୁସାରେ ପ୍ରଶାସନ, ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସମେତ ଇଟାଭାଟି ମାଲିକମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏବଂ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାର ନିରାକରଣ ଓ ପ୍ରଶମନ ଦିଗରେ ସଚେତନତା ସୃଷ୍ଟି ପାଇଁ ଗତ 25 ବର୍ଷରୁ ଅଧିକ ସମୟ ଧରି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବିପର୍ଯ୍ୟୟ ନୁହେଁ ପାଣ୍ଠି ସ୍ଥିରତା। ବାରମ୍ବାର ବିପର୍ଯ୍ୟୟ ଘଟୁଥିବାରୁ ଅଧିକ ବ୍ୟୟବହୁଳ ହେବା ସହ ତାହା ବିନାଶକାରୀ ହେଉଛି। ବିପର୍ଯ୍ୟୟ ଖର୍ଚ୍ଚ ବାର୍ଷିକ ପ୍ରାୟ $202 ବିଲିୟନ୍ ବୃଦ୍ଧି ପାଇଛି। ବିପର୍ଯ୍ୟୟ ହ୍ରାସ ଉପରେ ବିଶ୍ୱ ମୂଲ୍ୟାଙ୍କନ ରିପୋର୍ଟ ଅନୁସାରେ ବିପର୍ଯ୍ୟୟ ଜନିତ ପ୍ରକୃତ ଖର୍ଚ୍ଚ ପ୍ରାୟ $2.3 ଟ୍ରିଲିୟନ୍। ଦେଶଗୁଡ଼ିକର ଆର୍ଥିକ ବଜେଟ୍ ଏବଂ ଅନ୍ତର୍ଜାତୀୟ ସହାୟତାରେ ବିପର୍ଯ୍ୟୟ ହ୍ରାସର ନିବେଶ ବହୁତ କମ୍ ରହିଛି। ବିପର୍ଯ୍ୟୟ ହ୍ରାସ ସମସ୍ତଙ୍କର ଦାୟିତ୍ୱ, ସେଥିପାଇଁ ଆଜି ପ୍ରସ୍ତୁତ ରହି ଆସନ୍ତାକାଲି ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ହେବା ଦରକାର। ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲାରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଆସନ୍ତୁ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ଶୁଣିବା।
ଚଳିତ ବର୍ଷ ମଇ ମାସ 28 ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଥିଲା। ସ୍ୱାଭାବିକ ଭାବେ 2 ସପ୍ତାହ ପୂର୍ବରୁ ଚଳିତ ବର୍ଷ ମୌସୁମୀ ଓଡ଼ିଶା ଛୁଇଁଥିଲା। ଚଳିତ ବର୍ଷ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ସ୍ୱାଭାବିକ ଥିଲା। ଜୁନ୍ 1ରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା 1,150.2 ମିଲିମିଟର ସ୍ୱାଭାବିକ ବର୍ଷା ତୁଳନାରେ 1,150.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ଜିଲ୍ଲାରେ ସର୍ବାଧିକ 1,586.1 ମିଲିମିଟର ଏବଂ ପୁରୀ ଜିଲ୍ଲାରେ ସର୍ବନିମ୍ନ 745.1 ମିଲିମିଟର ବର୍ଷା ହୋଇଥିଲା। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ 21ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିଲା। ଚଳିତ ଅକ୍ଟୋବର ମାସରେ ସ୍ୱାଭାବିକ ବର୍ଷା 58.9 ମିଲିମିଟର ତୁଳନାରେ ଗତକାଲି ସୁଦ୍ଧା 101.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟକୁ ପ୍ରଭାବିତ କରିବା ଭଳି 15ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀଆ।
ମୁଖ୍ୟ ସମ୍ବାଦ ପୁଣିଥରେ। ଚଳିତ ବର୍ଷ ରାଜ୍ୟରେ 15,000 ଓ ଆଗାମୀ 3 ବର୍ଷ ମଧ୍ୟରେ 45,000 ଶିକ୍ଷକଙ୍କୁ ସରକାର ଦେବେ ନିଯୁକ୍ତି। ଏକବିଂଶ ଶତାବ୍ଦୀରେ ଜ୍ଞାନଭିତ୍ତିକ ବୈଷୟିକ ଅର୍ଥନୀତିର ନେତୃତ୍ୱ ନେବ ଭାରତ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିକଶିତ ଭାରତ ବିଲ୍ଡାଥନ୍ 2025କୁ କଲେ ଉଦ୍ଘାଟନ। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଏବଂ ରାଜ୍ୟରୁ ଆଜିଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।